ଆମର ବିଜୟ କାର୍ଡ଼ରେ ଶ୍ରୀ ରାଧା ଗୋପୀନାଥ ନାମଟ କେନ୍ଦ୍ର ତରଫରୁ ଆଜି ଶ୍ରୀ ନୃସିଂହଦେବଙ୍କ ଆବିର୍ଭାବ ତିଥି ଯାହା ସ୍ମାରକ ମଧ୍ୟରେ ଆଜି ପାଳନ କରୁଛନ୍ତି। ଏ ତିଥିରେ ଆମର ଜଣେ ଭକ୍ତଙ୍କର ଘରେ ନୂଆରେ ଆଜି ଫାର୍ଷ୍ଟ ଟାଇମ୍ ପାଇଁ ହେଉଛି, ପ୍ରତି ମାସରେ ତାଙ୍କର ଏଠି ଫାର୍ଷ୍ଟ ସଣ୍ଡେ ହେବ ପ୍ରୋଗ୍ରାମ। ତ ଆଜି ସମସ୍ତଙ୍କୁ ଧନ୍ୟବାଦ। ଆଉ କିଛି ଭକ୍ତ ଆସିନାହାନ୍ତି ଆଜି, ନେକ୍ସଟ ଟାଇମ୍ ସମସ୍ତେ ଆସିବେ। ଆଜି ଆମର ପାଠଶାଳାକୁ ଆସିଛନ୍ତି ଭୁବନେଶ୍ୱରରୁ, ତାଙ୍କର ଗୋଟେ ପ୍ରୋଗ୍ରାମ ଆସୁଛି। ଆପଣମାନେ ସମସ୍ତେ ଜାଣନ୍ତି ସକାଳେ DD6ରେ 6:00 ଗୋଟେ ପ୍ରୋଗ୍ରାମ ଆସୁଛି, ଆପଣ ଦେଖିପାରିବେ ଟିଭିରେ। ସେ ବହୁତ ସଦୁପଦେଶ ଦିଅନ୍ତି। ଆଜି ତାଙ୍କ ମୁଖାର ବିନ୍ଦୁରେ ଆମେ ଶୁଣିବା ହରେ କୃଷ୍ଣ।
मंगल मय परिवेश सृष्टि कर घर प्रतिष्ठा जो कर घरे समस्त प्रकार मंगल हम ये भगवान विष्णु आराधना कले ही प्रकृत मंगल हो पार से शास्त्र कहते मंगलम भगवान विष्णु मंगलम गरुड़ध्वज मंगलम पुंडरीकाक्ष मंगलम पुरुषोत्तम एकमात्र से ही मंगलमय भौतिक जगत हूँ प्रकृति अमंगलमय भगवद गीता त्रयोदश अध्याय भगवान जो ज्ञान विषय कहते से कहते जो मैंने जानती भौतिक जगत हूँ जन्म मृत्यु जरा व्याधि दुख दोषान दर्शनम सी प्रकृति ज्ञान तेणु ये जगत अमंगलमय सब प्रकार अमंगल परिस्थिति रही किंतु से अमंगल परिस्थिति भीतरे भगवान मंगलमय भगवान प्रति आश्रय ग्रहण करवा सबकि मंगल हो पार भागवत वर्णना कर नही ये अन्य शिव पंथा विषता संस्कृता विह भक्ति योग भगवती वासुदेव भगवती हमें ये जो अमंगलमय जगत पहुंची जाए जो इस्कन प्रतिष्ठा आचार्य श्री श्रीमद भक्ति वेदांत स्वयं प्रभुपाद महाराज कहते आम कौन सी कारण गोटे खराब सौदा कर देचे किंतु टू बेस्ट टू हैव टू बेस्ट यूज ऑफ ए बैड बार्गेन आम खराब सौदार केमी सद व्यवहार कर पारिबा सेटा होची ए कृष्ण चेतना आंदोलन लक्ष्य होची सेटा आम समस्त भौतिक जगत में प्रवेश कर संस्कृता विह ए भौतिक जगत हूँ अमंगलमय जगत ये सब जन्म मृत्यु जरा व्याधि लग रही संस्कृति लग रही किंतु यही अमंगलमय परिस्थिति भीतर जदि आम भगवान पाद पद्म आश्रय नवा वासुदेव भगवती भगवान जे कि होती वसुदेव पुत्र सी हूँ समस्त ऐश्वर्य मालिक षडैश्वर्य पूर्ण सी हूँ भगवान जदि आम भक्ति जगारे भगवान सहित युक्त हवा ताले प्रकृत मंगल आम प्राप्त हो पार ये अमंगलमय परिस्थिति भीतर मंगल प्राप्त हो पार अन्य कौन सी उपाय ना ये कथा जो शास्त्र कथा भगवान ब्रह्मा निजे कहते ब्रह्म लोक समस्त जो वैदिक शास्त्र सब अच्छा समस्त वैदिक शास्त्र को से तीन थर अध्ययन कर त्रिनुख्या अनुख्या भगवान ब्रह्म का स्नेह त्रिनुख्या अनुख्या तदध्यव सत्कुटस्थो रतिरात्मनो गतो भवेत् ब्रह्मा समस्त वैदिक शास्त्र को तीन थर अध्ययन कलापर यही सिद्धांत पहुंचले जो प्रकृत जब आम भगवान को भक्ति करें प्रकृत मंगलमय पंथा यही एकमात्र मंगलमय पंथा अन्य कौन सी मंगलमय पंथा ना बहुत बड़ बड़ व्यक्ति अच्छा बहुत तपस्या कर किए बहुत दान करे बहुत यशस्वी रही बहुत प्रकार यश रही तपस्वीन दान परा यशस्वीन मनस्वीन मंत्रविद सुमंगला बहुत मंत्रविद अच्छा बहुत मंत्र उच्चारण कर बहुत मनस्वी व्यक्ति अच्छा मन चिंता कर मुनि मैंने बहुत अच्छा किंतु क्षम न बिंदती बिना जदर्पणम तस्मै सुभद्र सर्वसे नमो नमः भागवत द्वितीय स्कंद चतुर्थ अध्याय सुखदेव गोस्वामी जो भगवान मंगलाचरण करते श्लोकटी कहते यदि आम जहाँ करे यदि भगवान को अर्पण न करवा के मंगल हम ना माँ मैंने बहुत अच्छा घरे समस्त रोष कर किंतु से खाद्य को यदि भगवान को अर्पण करे से प्रकृत भगवान प्रसाद प्राप्त हेले भगवान कृपा प्राप्त हे एवं भगवत सम्बन्धी ज्ञान प्रभुपाद महाराज कहते सूक्ष्म तंतु ତାଙ୍କର ମସ୍ତିଷ୍କରେ ତାଙ୍କର ସୂକ୍ଷ୍ମ ତନ୍ତୁ ସବୁ ସୃଷ୍ଟି ହବ, ଯୋଉ ସୂକ୍ଷ୍ମ ତନ୍ତୁ ମାଧ୍ୟମରେ ସେ ଭଗବାନଙ୍କର ଯୋଉ ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି ଭଗବତ ତତ୍ତ୍ୱକୁ ସେ ଜାଣିପାରିବେ। କିନ୍ତୁ ଯଦି ଘରେ ସେମାନେ ଯୋଉ ରୋଷେଇ କରୁଛନ୍ତି ଭଗବାନଙ୍କୁ ସେ ଖାଦ୍ୟ ଅର୍ପଣ ନ କରିବେ ତାହେଲେ ସେମାନେ ପାପ ହିଁ ଭକ୍ଷଣ କରିବେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯଜ୍ଞ ଶିଷ୍ଟ ଆସିନ ସନ୍ତୁ ମୁଚ୍ୟତେ ସର୍ବ କିଳିବେ ସେଇ ଭୁଞ୍ଜନ୍ତେ ତୁ ଅହଂ ପାପା ଯେ ପଚନ୍ତି ଆତ୍ମ କାରଣା। ସମସ୍ତେ ଯୋଉ ଖାଦ୍ୟ ରୋଷେଇ କରୁଛନ୍ତି ପ୍ରାୟ ନିଜ ପାଇଁ ରୋଷେଇ କରୁଛନ୍ତି, ଯେଉଁମାନେ ଭଗବାନଙ୍କୁ ଖାଦ୍ୟ ଦେଲେ ମଧ୍ୟ ସେମାନେ ମଧ୍ୟ ସେଇ ଖାଦ୍ୟ ଗ୍ରହଣ କରିବେ। କିନ୍ତୁ ଯଦି ଭଗବାନଙ୍କୁ ଅର୍ପଣ କଲେ ତାହେଲେ କଣ ହବ ନା ମୁଚ୍ୟତେ ସର୍ବ କିଳିବେ ସେଇ ଯୋଉ ଖାଦ୍ୟ ରୋଷେଇ କରୁଛେ ଆମେ ଯୋଉ ଶସ୍ୟ ପ୍ରାପ୍ତ ହଉଛେ ବା ଯୋଉ ଅନ୍ନ ପ୍ରାପ୍ତ ହଉଛେ ବା ଯୋଉ କ୍ଷୀର ପ୍ରାପ୍ତ ହଉଛେ ବା ଯୋଉ ଶସ୍ୟ ଅନ୍ୟାନ୍ୟ ସବୁ ସବ୍ଜି ଇତ୍ୟାଦି ପ୍ରାପ୍ତ ହଉଛେ ଆମେ ତାଙ୍କ ପାଖରେ ଋଣୀ ରହୁଛେ, ସେମାନେ ପ୍ରଦାନ କରୁଥିବାରୁ ଆମେ ସେ ଖାଦ୍ୟ ଗ୍ରହଣ କରୁଛେ, ତେଣୁ ଆମେ ତାଙ୍କର ଖାଦ୍ୟ ପ୍ରାପ୍ତ ହଉଥିବାରୁ ଆମେ ତାଙ୍କ ପାଖରେ ଋଣୀ ରହିଯାଉଛେ। ଏବଂ ତାଙ୍କର ଯେହେତୁ ଆମେ ସେମାନଙ୍କର ବିନା ଅନୁମତିରେ ସେମାନଙ୍କୁ ଗ୍ରହଣ କରୁଛେ ଖାଦ୍ୟ ହିସାବରେ ତେଣୁ ଆମେ ପାପ ଭକ୍ଷଣ କରୁଛେ। କିନ୍ତୁ ଯଦି ସେଇ ଖାଦ୍ୟକୁ ଯଦି ଆମେ ଭଗବାନଙ୍କୁ ଅର୍ପଣ କରିବା ତାହେଲେ ମୁଚ୍ୟନ୍ତେ ସର୍ବ କିଳିବେ ସେଇ ସମସ୍ତ ପାପ କର୍ମ ଥିବାରୁ ସେ ଆମେ ମୁକ୍ତି ପାଇବା। ତେଣୁ ଏଇ ସମସ୍ତେ ଗୃହରେ ରୋଷେଇ କରୁଛନ୍ତି କିନ୍ତୁ ସେଇ ଖାଦ୍ୟକୁ ଯେହେତୁ ସେମାନେ ଭଗବାନଙ୍କୁ ଅର୍ପଣ କରୁନାହାନ୍ତି ସେଥିପାଇଁ ସେମାନେ ପାପ ଭକ୍ଷଣ କରୁଛନ୍ତି, ତେଣୁ ସେଠି ମଙ୍ଗଳ କୋଉଠୁ ଆସିବ, ଅମଙ୍ଗଳମୟ ପରିସ୍ଥିତି ସୃଷ୍ଟି କରୁଛନ୍ତି ସେମାନେ। ତେଣୁ ଆଜି ଆମର ଯୋଉ ଇସ୍କନ ରହିଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ, ଏ କୃଷ୍ଣ ଭାବନା ସଂଘ ହଉଛି କଣ ନା କୃଷ୍ଣ ଚେତନା ହଉଛି ଆମ ସମସ୍ତଙ୍କ ପାଖରେ ସେଇ ଚେତନା ରହିଛି, କୃଷ୍ଣ ଚେତନା ରହିଛି କିନ୍ତୁ ସେ ଚେତନା ସୁପ୍ତ ଭାବରେ ରହିଛି। ଆମେ ଜଣେ ମାନବ ଜନ ପ୍ରାପ୍ତ ହଉଛେ ମାନେ ଆମେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଇଛେ, ପଶୁପକ୍ଷୀ କୀଟପତଙ୍ଗ ଠାରୁ ଆମେ ଯୋଉ ଉନ୍ନତ ଜନ୍ମ ପ୍ରାପ୍ତ ହେଇଛେ ମନୁଷ୍ୟ ଜନ୍ମ। ଏ ଉନ୍ନତ ଜନ୍ମର କଣ କଣ ଉନ୍ନତ କୋଉ ଦୃଷ୍ଟିରୁ ଉନ୍ନତ ନା ଆମର ଯୋଉ ଚେତନା ରହିଛି ଏ ଗୋଟେ ଉନ୍ନତ ଚେତନା ଆମେ ପ୍ରାପ୍ତ ହେଇଛେ। ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ସେମାନେ ବହୁତ ନିମ୍ନ ଚେତନାରେ ଅଛନ୍ତି, ଚେତନାର ପାଞ୍ଚଟି ସ୍ତର ରହିଛି, ସେମାନେ ଆବୃତ ଚେତନା ଏବଂ ସଙ୍କୁଚିତ ଚେତନାରେ ଅଛନ୍ତି, ଯେଉଁଥିପାଇଁ କି ସେମାନେ ଭଗବାନଙ୍କ ବିଷୟରେ ଜିଜ୍ଞାସା କରିପାରିବେ ନାହିଁ। କିନ୍ତୁ ଜଣେ ଯେତେବେଳେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ଯେଉଁ ଚେତନାକୁ ମୁକୁଳିତ ଚେତନା ବୋଲି କୁହାଯାଉଛି। ଏହି ମୁକୁଳିତ ଚେତନାରେ ଆମେ ଭଗବାନଙ୍କ ବିଷୟରେ ଚିନ୍ତା କରିପାରିବା, ଆମେ ଆଜି ଯୋଉ ଏକାଠି ହେଇଛେ ଏ ଭଗବାନଙ୍କ ବିଷୟରେ ଆମେ ଭଗବାନଙ୍କର ଧ୍ୟାନ କରିବା ପାଇଁ ଭଗବାନଙ୍କର ଭଜନ କରିବା ପାଇଁ ଆମେ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ପଶୁପକ୍ଷୀମାନେ ଏମାନେ କରିପାରିବେ ନାହିଁ, ତାଙ୍କର ଚେତନା ଏତେ ଉନ୍ନତ ନୁହଁ, ତେଣୁକରି ବେଦାନ୍ତ ସୂତ୍ରରେ ବ୍ୟାସଦେବ ଯେତେବେଳେ ବେଦାନ୍ତ ସୂତ୍ର ରଚନା କରୁଛନ୍ତି ସମସ୍ତ ବୈଦିକ ଶାସ୍ତ୍ର ରଚନା କରିସାରିଲା ପରେ ଅନ୍ତିମରେ ବ୍ୟାସଦେବ ଯିଏକି ହେଉଛନ୍ତି ଭଗବାନଙ୍କର ଜଣେ ଅବତାର ସେ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ଲେଖିଲେ ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସାର ଅର୍ଥ ହଉଛି ଯେ ଆମେ ଯେହେତୁ ଅନେକ ଜନ୍ମ ପାର ହେଇକିରି ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ତେଣୁକରି ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ। ଯଦି ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇ ଏ ବ୍ରହ୍ମ ଜିଜ୍ଞାସା କରୁନାହିଁ ତାହେଲେ ସେ ପଶୁ ଭଳି ଜୀବନଯାପନ କରୁଛି। ଆମର ଶ୍ରୀ ଶ୍ରୀମନ୍ ଗୌରବିନ୍ଦ ସିଂ ମହାରାଜ ଯିଏକି ସାରା ଓଡ଼ିଶାରେ ଭଗବାନ କଥା ପ୍ରଚାର କରିଛନ୍ତି, ଓଡ଼ିଶା ବାହାରେ ଭାରତ ବାହାରେ ମଧ୍ୟ ଭଗବାନ କଥା ପ୍ରଚାର କରିଛନ୍ତି, କିନ୍ତୁ ଯେହେତୁ ସେ ଜଣେ ଓଡ଼ିଆ ବ୍ୟକ୍ତି ଥିଲେ ଓଡ଼ିଶାରେ ବହୁତ ଜାଗାରେ ବ୍ରହ୍ମପୁର ଇତ୍ୟାଦି ବିଭିନ୍ନ ସ୍ଥାନରେ ସେ ଭଗବାନ କଥା ପ୍ରଚାର କରିଛନ୍ତି। ସେ କୁହନ୍ତି ଜଣେ ଯଦି ମନୁଷ୍ୟ ଭଗବାନଙ୍କ ବିଷୟରେ ଚିନ୍ତା କଲା ନାହିଁ, ଭଗବାନଙ୍କ ବିଷୟରେ ଜିଜ୍ଞାସା କଲା ନାହିଁ, ତାହେଲେ ସେ ହେଉଛି କିଏ ନା ସେ ଗୋଟେ ପୁଚ୍ଛ ଏବଂ ବିଷାଣୁ ବିହୀନ ପଶୁ। ପଶୁର ଲାଙ୍ଗୁଡ଼ ଅଛି ବା କେତେ ଜଣ ପଶୁଙ୍କର ସିଂହ ମଧ୍ୟ ଅଛି, କିନ୍ତୁ ମନୁଷ୍ୟର ଯଦିଓ ସିଂହ ନାହିଁ ବା ଲାଙ୍ଗୁଡ଼ ନାହିଁ, କିନ୍ତୁ ଯଦି ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇ ଭଗବାନଙ୍କର ଚିନ୍ତା କଲା ନାହିଁ, ମହାମନ୍ତ୍ର କୀର୍ତ୍ତନ କଲା ନାହିଁ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ରାମ ରାମ, ତାହେଲେ ସେ ଏଇ ଲାଙ୍ଗୁଡ଼ ଏବଂ ସିଂହ ବିହୀନ ଏକ ପଶୁ। ସେଥିପାଇଁ ବେଦାନ୍ତ ସୂତ୍ର ପ୍ରଥମ ସୂତ୍ର ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ଆମେ ବ୍ରହ୍ମ ଜିଜ୍ଞାସା କରିପାରିବା, ଏଇ ବ୍ରହ୍ମ ଜିଜ୍ଞାସା ମାଧ୍ୟମରେ ଆମର ଯୋଉ ଚେତନା ସ୍ତର ରହିଛି, ମୁକୁଳିତ ଚେତନା ସ୍ତର ଆମେ ପ୍ରାପ୍ତ ହେଇଛେ, ଏଇ ଚେତନାକୁ ଆହୁରି ଅଧିକ ଉନ୍ନତି କରାଇ ଓ ଭଗବତ ଚେତନା ଉନ୍ମୁଖୀ କରିପାରିବା। ଏ ମାନବ ଜନ୍ମରେ ଏଇ ଗୋଟେ ସୁଯୋଗ ଆମକୁ ମିଳିଛି, ଏ ସତ୍ସଙ୍ଗ ଦ୍ଵାରା ଏଇ ସୁଯୋଗ ଆମେ ପ୍ରାପ୍ତ ହେଉଛେ। ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ କୁହନ୍ତି, ମନୁଷ୍ୟ ଜୀବନ ହେଉଛି ଗୋଟେ ଜଙ୍କସନ୍ ଭଳି, ରେଲୱେ ଜଙ୍କସନ୍। ଆପଣମାନେ ଦେଖୁଥିବେ ବ୍ରହ୍ମପୁରରେ ବା ଯୋଉ ରହିଛି ଆମର ଖୋର୍ଦ୍ଧା ଷ୍ଟେସନ ରହିଛି ଖୋର୍ଦ୍ଧା ରୋଡ, ଇଏ ହେଉଛି ଜଙ୍କସନ୍। ଜଙ୍କସନ୍ କ'ଣ ନା ଗୋଟେ ଜଙ୍କସନ୍ ଆପଣ ବିଭିନ୍ନ ସ୍ଥାନକୁ ଯାଇପାରିବେ, ଖୋର୍ଦ୍ଧାରୁ ଆପଣ ବ୍ରହ୍ମପୁରକୁ ଆସିପାରିବେ, ପୁରୀକି ଯାଇପାରିବେ, ଭୁବନେଶ୍ୱର ଯାଇପାରିବେ, ବିଭିନ୍ନ ସ୍ଥାନକୁ ଯାଇପାରିବେ। ତେଣୁ ଏଇ ଯୋଉ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛି ଇଏ ଗୋଟେ ଜଙ୍କସନ୍ ଭଳି, ଏଇ ଜଙ୍କସନ୍ରେ ଯୋଉମାନେ ସାଧୁ ସଂଘର ସଦୁବ୍ୟବହାର କରିବେ, ସାଧୁ ସଂଘର କଣ ଆଶ୍ରୟ ନେଇପାରିବେ, ସତ୍ସଙ୍ଗର ସୁଯୋଗ ଲାଭ କରିପାରିବେ, ସେମାନେ ଭଗବତ ଧାମ ଯିବା ପାଇଁ ରାସ୍ତା ପ୍ରାପ୍ତ ହେବେ, ସନ୍ଧାନ ପାଇବେ। ଇଏ ହେଉଛି ରାସ୍ତା, ହେଉଛି ଭଗବାନଙ୍କ ପାଖକୁ ଯିବା ପାଇଁ ରାସ୍ତା। କିନ୍ତୁ ଏ ସତ୍ସଙ୍ଗ ଯେଉଁମାନେ କରୁନାହାନ୍ତି ସମସ୍ତେ ଅସତ୍ସଙ୍ଗରେ ଅଛନ୍ତି। ଆମର ଯେଉଁ ପ୍ରଭୁ ଗାନ କଲେ ଗୁରୁଦେବ ଦୟାମୟ, ଏଥିରେ ଆମର ବୈଷ୍ଣବ ଆଚାର୍ଯ୍ୟ ଗାନ ସେ ସଙ୍ଗୀତରେ ରଚନା କରିଛନ୍ତି ଯେ ଆମେ ଭଗବାନଙ୍କର ଭଜନ କରିବା ପାଇଁ ଆମର ମତି ନା ଚାହୁଁନି, ଶ୍ରୀକୃଷ୍ଣ ଭଜନେ ନାହିଁ ଚାହେ ମତି, ବିଷୟ ଭଗବତୀ ପ୍ରବଳ ଆସକ୍ତି। ଆମେ ଭୌତିକ ଜଗତକୁ ଆସିଛେ ମାନେ ଆମର ଏଇ ଉପଭୋଗର ରହିଛି ଅଭିଳାଷ ରହିଛି, ଏମିତି ଆମେ ଉପଭୋଗ କରିବା, ଭଲ ଖାଇବା, ଭଲ ପିନ୍ଧିବା, ଭଲ ଏଇଭଳି ଭାବରେ ଆହାର ନିଦ୍ରା ଭୟ ମୈଥୁନ ଯୋଉ ସବୁ ରହିଛି ଭୌତିକ ଉପଭୋଗ, ଏଇ ଉପଭୋଗ ପାଇଁ ଆମର ବିଷୟ ପ୍ରତି ଆମର ଆସକ୍ତି ରହିଛି, ଭଗବାନଙ୍କର ଭଜନ କରିବା ପାଇଁ ଆସକ୍ତି ନାହିଁ ଆମର। କିନ୍ତୁ ଯେତେବେଳେ ଆମେ ସତ୍ସଙ୍ଗ କରିବା, ଗୁରୁଦେବଙ୍କର ଆଶ୍ରୟ ନେବା, ତାହେଲେ ଏଇ କୃଷ୍ଣ ଭଜନ କରିବା ପାଇଁ ସେ ଆମକୁ ବାଟ ବତେଇବେ। ତେଣୁ ଯଦି ସତ୍ସଙ୍ଗରେ ଯେଉଁମାନେ ଯୋଗଦାନ କରିବେ ସେମାନେ ଜାଣିବେ ଯେ ପ୍ରକୃତରେ ମାନବ ଜୀବନର ଲକ୍ଷ୍ୟ ହେଉଛି ଭଗବାନଙ୍କର ଭଜନ କରିବା। ହରି ହରି ମନୁଷ୍ୟ ବିଫଲେ ମନୁଷ୍ୟ ଜନ୍ମ ଗୁଆଇନୁ, ହରି ହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାଭ ଜିଆ ଜାନିଆ ଶୁନିଆ ବିଷ ଖାଇନୁ। ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇ ଭଗବାନଙ୍କର ଭଜନ କରୁନାହାନ୍ତି ସେମାନେ ଜାଣିଶୁଣି ହଉ ବା ଅଜାଣତରେ ହଉ ସେମାନେ ବିଷ ପାଳନ କରୁଛନ୍ତି, କାରଣ ସେମାନେ ଗୋଟେ ଉନ୍ନତ ଜନ୍ମ ପ୍ରାପ୍ତ ହେଇଥିଲେ, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଥିଲେ, ଯେଉଁ ଜନ୍ମରେ କି ସେ ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇପାରିଥାନ୍ତେ, ଭଗବାନଙ୍କ ପାଖକୁ ଯିବା ପାଇଁ ସୁଯୋଗ ସେ ପ୍ରାପ୍ତ ହେଇଥିଲେ। ଇଏ ହେଉଛି ଚେତନା, ହେଉଛି ଆମର ହେଉଛି କି ଚେତନା ନା ଇଏ ହେଉଛି ବିକଶିତ ଚେତନା, ମୁକୁଳିତ ଚେତନା। ତେଣୁ ଏଇ ମୁକୁଳିତ ଚେତନାରେ ଯଦି ଆମେ ସତ୍ସଙ୍ଗ କରିବା, ଏଇ ସତ୍ସଙ୍ଗ ମାଧ୍ୟମରେ ଭଗବାନଙ୍କ ଭଜନ କରିବା, ଆଦୌ ଶ୍ରଦ୍ଧା ତତ ସାଧୁ ସଂଘ ତତ ଭଜନ କ୍ରିୟା। ଆପଣମାନେ ଯେଉଁମାନେ ଟିକେ ଆସିଛନ୍ତି ଆମର ତ୍ରିଲୋଚନ ପ୍ରଭୁ ବ୍ୟବସ୍ଥା କରୁଛନ୍ତି, ସେ ଏଇ ସତ୍ସଙ୍ଗ ପ୍ରସାର କରୁଛନ୍ତି, ଯେଉଁମାନେ ଏସବୁ ଆସୁଛନ୍ତି ସତ୍ସଙ୍ଗରେ ତ୍ରିଲୋଚନ ଆମର ପ୍ରଭୁ ଏମାନେ ସବୁ ମଧ୍ୟ ସମସ୍ତେ ଏଇ ଚେତନାରେ ସାମିଲ ହେଇଛନ୍ତି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେଉଁମାନେ କଳିଯୁଗରେ ଏଇ କୃଷ୍ଣ ଯୋଉ କୃଷ୍ଣ ଭଗବାନଙ୍କର ନାମ ଯୋଉ ରହିଛି ମହାମନ୍ତ୍ର ରହିଛି, ଏ ମହାମନ୍ତ୍ର ରୂପ ଯଜ୍ଞରେ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ହେଉଛନ୍ତି ବହୁତ ସୁମେଧସ, ବହୁତ ଅତ୍ୟନ୍ତ ମେଧାବୀ ବ୍ୟକ୍ତି ସେମାନେ। କଳିଯୁଗର ଯୁବଧର୍ମ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ, ତେଣୁ ଏଇ ନାମ କୀର୍ତ୍ତନରେ ଯେଉଁମାନେ ଯୋଗଦାନ କରନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ ଯୁବ। ତେଣୁ ଆପଣମାନେ ଯେଉଁମାନେ ଏଠିକି ଏଇ ସତ୍ସଙ୍ଗରେ ଆସିଛନ୍ତି ସେମାନଙ୍କର କିଛି କିଛି ଶ୍ରଦ୍ଧା ରହିଛି, କିଛି କିଛି ବିଶ୍ୱାସ ରହିଛି, शरीर वाला बैटरी होते बैटरी आवश्यकता नहीं होते मैंने आप माइक्रो आवश्यकता नहीं कथा कह चलो जहा हूँ सैरन देदेला आम कथा को शीघ्र सर कौन कर तेणु ये हूँ बंद करद আমার ব্যাটারি আছে মাইক হতে তেমন তেমন মাতা জয়ানি যেমন শুনে কে পাখ পড়ে আসত প্রভু মানে আপনি আগে পড়ে আসতে মাতা জয়ানি পড়ে আসলে গরম দেশে আচ্ছা ତେଣୁ ମୁଁ ଯେଉଁ କହୁଥିଲି ଯେ ଯେଉଁମାନେ ଏଇ ସତ୍ସଙ୍ଗ ମାଧ୍ୟମରେ ଆଦୌ ଶ୍ରଦ୍ଧା ସମସ୍ତଙ୍କର କିଛି କିଛି ଶ୍ରଦ୍ଧା ରହିଛି ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଯେ ଯେଉଁମାନେ ଶାସ୍ତ୍ର ଅନୁସାରେ ଭଜନ କରୁନାହାନ୍ତି ତାଙ୍କର କି ପ୍ରକାର ଶ୍ରଦ୍ଧା ସେ ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି ତ୍ରିବିଧା ଭଗବତି ଶ୍ରଦ୍ଧା ଦେହିନାଂସା ସ୍ୱଭାବଧା ସାତ୍ୱିକୀ ରାଜସୀ ଚାହିବ ପଶୁପକ୍ଷୀ ଠାରୁ ଆରମ୍ଭ କରି ସମସ୍ତଙ୍କର କିଛି କିଛି ଶ୍ରଦ୍ଧା ରହିଛି କିନ୍ତୁ କାହାର ସାତ୍ୱିକ ଶ୍ରଦ୍ଧା ରହିଛି କାହାର ରାଜସିକ ଶ୍ରଦ୍ଧା ରହିଛି କାହାର ତାମସିକ ଶ୍ରଦ୍ଧା ରହିଛି ତେଣୁ ଯେଉଁମାନଙ୍କର ସାତ୍ୱିକ ଶ୍ରଦ୍ଧା ରହିଛି ସେମାନେ ଏଇ ସତ୍ସଙ୍ଗରେ ଯୋଗଦାନ କରନ୍ତି ଯଜନ୍ତି ସାତ୍ୱିକ ଦେବାନ ଯକ୍ଷ ରକ୍ଷା ସେ ରାଜସା ପ୍ରେତ ଭୂତା ଗଣଶ୍ରେଣୀ ଯଜନ୍ତି ତାମସା ଜନା ସପ୍ତଦଶ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ତେଣୁ ଆପଣମାନଙ୍କ ଯେଉଁ ଶ୍ରଦ୍ଧା ରହିଛି ଯେଉଁ କିଛି ବିଶ୍ୱାସ ରହିଛି ଭଗବାନଙ୍କ ପାଖରେ ସେଥିପାଇଁ ଆପଣମାନେ ଏଇ ସାଧୁସଙ୍ଗ କରିଛନ୍ତି ଏଇ ସାଧୁସଙ୍ଗ ମାଧ୍ୟମରେ ଆଦୌ ଶ୍ରଦ୍ଧା ସାଧୁସଙ୍ଗ ଭଜନ କ୍ରିୟା ସାଧୁସଙ୍ଗ କହିଲେ ଭଗବାନଙ୍କର ଭଜନରେ ସେମାନେ ରତ ରହିବେ ତେଣୁ ଭଗବାନଙ୍କର ଭଜନ କଲେ କ'ଣ ହବ ନା ଅନର୍ଥ ନିବୃତ୍ତି ଅନର୍ଥ କ'ଣ ନା ଏଇ ଭୌତିକ ଜଗତରେ ଆମେ ଯେଉଁ ରହିଛେ ଅନେକ ଜନ୍ମ ଧରିକି ଏଇ ଭୌତିକ ଜଗତରେ ଘୁରି ବୁଲୁଛେ ତେଣୁ ଏଇ ଭୌତିକ ଜଗତରେ ଯେଉଁ ତିନି ଗୁଣ ରହିଛି ସତ୍ୟଗୁଣ ରଜଗୁଣ ଏବଂ ତମଗୁଣ ଏଇ ତିନି ଗୁଣର ପ୍ରଭାବ ଯେହେତୁ ଆମ ପାଖରେ ରହିଛି ଆମ ଉପରେ ରହିଛି ସେଥିପାଇଁ ଆମେ ଭଗବାନଙ୍କର ଭଜନ କରିପାରୁନେ ଭଗବାନଙ୍କୁ ଜାଣିନେ ଭଗବାନ ଆମର କେତେ ନିଜ ଲୋକ କେତେ ଆପଣାର ଏଇଟାକୁ ଆମେ ଭୁଲି ଯାଇଛେ ତେଣୁ ଭକ୍ତି ବିନୋଦ କହୁଛନ୍ତି ଯେ ଏନେଚି ଔଷଧି ମାୟା ନାସିବାର ଲାଗି ଆମା ବିନା ବନ୍ଧୁହାର ହରିନାମ ମହାମନ୍ତ୍ର ଲଉ ତୁମି ମାଗି ଭଗବାନ କହୁଛନ୍ତି ମୋ ଠାରୁ ଆଉ ଅଧିକ ବନ୍ଧୁ ତମର କିଏ ଅଛନ୍ତି ଆମା ବିନା ବନ୍ଧୁହାର କିଏ ଅଛି ତୁମାର ଆମେ ଭଗବତ ଏଇ ଯୋଉ ଭୌତିକ ଜଗତରେ ଆମେ ଭାବୁଛେ ଇଏ ଆମର ବନ୍ଧୁ ଇଏ ଆମର ନିଜ ଲୋକ ଏମାନେ ସବୁ ଭାବୁଛେ କିନ୍ତୁ ପ୍ରକୃତରେ ଏମାନେ ହେଉଛନ୍ତି ଅସତ୍ ଏମାନେ ଅସତ୍ସୁ ଅପି ବୋଲି କୁହାଯାଉଛି ଏମାନେ ପ୍ରକୃତରେ ସବୁବେଳେ ପାଇଁ ରହିବେନି ଆମେ ଭୌତିକ ଜଗତରେ ଯେଉଁ ସମ୍ବନ୍ଧ ଖୋଜି ବୁଲୁଛେ ଏ ସମ୍ବନ୍ଧ ହେଉଛି ଅସତ୍ ସମ୍ବନ୍ଧ ଏ ଶରୀର ଥିବା ପର୍ଯ୍ୟନ୍ତ ଯେ ସମ୍ବନ୍ଧ ରହିଛି ଏ ଶରୀରଟି ଚାଲିଗଲେ ସେ ସମ୍ବନ୍ଧ ତୁଟିଯିବ କିନ୍ତୁ ଭଗବାନଙ୍କ ସହିତ ଯେଉଁ ଆମର ସମ୍ବନ୍ଧ ରହିଛି ଭଗବାନ ଆମର କେତେ ଆପଣାର କେତେ ନିଜର ସବୁବେଳେ ସେ ଆମ ପାଖରେ ରହିଛନ୍ତି ହୃଦୟ ଭିତରେ ରହିଛନ୍ତି ସବୁ ଜନ୍ମ ଜନ୍ମ ଧରି ଭଗବାନ ଆମର ହୃଦୟ ଭିତରେ ରହିଛନ୍ତି ସର୍ବସ୍ୱ ଚାହଂ ହୃଦିଶନ୍ୟ ବିଷ୍ଟୋ ଭଗବାନ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ଏତେ ନିଜର ସିଏ ଏବଂ ସିଏ ଆମକୁ ଜ୍ଞାନ ବତାଉଛନ୍ତି ପଥ ବତାଉଛନ୍ତି ଏଇପଟେ ଚାଲ କିନ୍ତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ ସେଥିପାଇଁ ଆମେ ବିଭିନ୍ନ ପ୍ରକାର ଅନର୍ଥ ରହିଥିବା ହେତୁ ଆମେ ଭଗବାନଙ୍କର ଭଜନ କରୁନେ କିନ୍ତୁ ଯେତେବେଳେ ଆମେ ସାଧୁସଙ୍ଗ କରିବା ଭଗବାନଙ୍କ ଭଜନ କରିବା ସେତେବେଳେ ଆମର ସବୁ ଅନର୍ଥ ନିବୃତ୍ତି ହେବ ଅନର୍ଥ ନିବୃତ୍ତି ହେଲେ କ'ଣ ହବ ନା ଆସ୍ତେ ଆସ୍ତେ ଆମେ ଭଗବତ ଭଜନ ପଥରେ ଆଗେଇବା ଆମ ପ୍ରଥମେ ନିଷ୍ଠା ଆସିବ ତାପରେ ରୁଚି ଆସିବ ତାପରେ ଆସକ୍ତି ଆସିବ ଏଇଭଳି ଭାବରେ ଆମେ ଭାବ ସ୍ତରକୁ ଯିବା ଯେଉଁ ମୁଁ ଯେଉଁ କହୁଥିଲି ଆମର ଯେଉଁ ଚେତନା ରହିଛି ଏ ଚେତନା ହେଉଛି ମୁକୁଳିତ ଚେତନା ସ୍ତର ଆମେ ପ୍ରାପ୍ତ ହୋଇଛେ ଏଇ ଚେତନାରେ ଯଦି ଆମେ ଭଗବାନଙ୍କ ଭଜନ କରିବା ତାହେଲେ ଚେତନା ବିକଶିତ ହେଇକିରି ଗୋଟେ ବିକଶିତ ଚେତନା ସ୍ତରକୁ ଆସିବ ବିକଶିତ ଚେତନା କହିଲେ ଆମେ ଜାଣିବା ପ୍ରକୃତରେ ଭଗବାନ ହିଁ ଆମର ଅତି ଆପଣାର ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧରେ ସମ୍ବନ୍ଧିତ ହେଇ ଆମେ ଯେତେବେଳେ ଭଗବାନଙ୍କର ଭଜନ କରିବା आम जीवन को से भाव आगे नवा तब ना विकसित चेतना पुणी आहरी अधिक गोटे पूर्ण विकसित चेतना स्तर को आसब पूर्ण विकसित चेतना स्तर हो आम भगवान को सब दर्शन करवा जो मांग पश्यति सर्वत्र सर्वंच मई पश्यति तस्यां न प्रणश्यामि सच मे न प्रणश्यति भगवद गीता षष्ठ अध्याय भगवान कथा कहते आम प्रभुपाद महाराज उदाहरण दिखती जमी आपण मान गोटे छोट पा थी सी जी चल जा बाहर को खेलवाई चपल टी देखे आपड़ भावे मोर पुअर चपल आप पुअ कथ मन पड़ो से भाव जो मैंने भगवान भक्त से मैंने जो मैंने अत्यंत उन्नत स्तर को गले जो चेतना स्तर पूर्ण विकसित चेतना स्तर को आसला से सब भगवान दर्शन करती कांथ बाड़ सबुट स्थावर जंगम देखे ना देखे तार मूर्ति सर्वत्र है निज इष्टदेव स्मृति आसंता का भगवान आसी आपण मैंने पालन करसिंहदेव आविर्भाव तिथि वैष्णव मत आसंता का पालन कर नृसिंह चतुर्दशी आम आलोचना कर आसतु मंदिर को चार्टा सुधा आम आरंभ कर भगवान नृसिंहदेव कथा से वर्णना कर प्रहलाद महाराज जे कि चेतना स्तर हूँ बहुत मुकुलित पूर्ण विकसित चेतना स्तर ये पूर्ण विकसित चेतना स्तर को कह कृष्ण चेतना आमर जो चेतनार नाम दि जाएगी अंतराष्ट्रीय कृष्ण भावना संघ बा कृष्ण चेतना संघ आर अर्थ हूँ कौन ना आमर चेतना जो रही चेतना को आम से स्तर को उन्नीत करवा आम चेतना जदि सर्वोच्च स्तर को नहीं पार तेल से समय से चेतना को कह कृष्ण चेतना ये कृष्ण चेतना समस्त पाखे रही छोट पिला आरंभ कर वृद्ध पर्यंत समस्त पाखे रही कृष्ण चेतना किंतु से सुप्त अवस्था अच्छी प्रहलाद महाराज मातृगर्भर थिला बेले तांकर माँ कयाधुंग गर्भर थिला बेले जेते बेले तांकर पिता हिरण्यकश्यप चली जाइछन्ति मंदर पर्वत को तपस्या करिया पई अधिक शक्ति शक्ति प्राप्त हेबे जहाँ फल से देवता मानकु परास्त करिवे एथिपई से जाउछन् तपस्या करिया पई तेणु देवता माने आसी तांकर राजधानी को लुंठन करि तांकर माँ को बांधिक नै पड़ जाउछन्ति तेणु से ही समय नारद मुनि जो आसी पहुँचान देखुंत इंद्र कयाधु को लेकिन जाऊँच बंदी करते नारद मुनि कहते हैं तुम्हें ये अपराध निरपराधी स्त्री को कहीं दंड दौ कहीं बांधिक नौ तेणु सी कहते नारद मुनि कहते जे आंकर गर्भरे हिरण्यकशिपुर वीर्य रही गोटे संतान रही कि जन्म है तो हत्या करवा सी असुर जाने कि नारद मुनि कहते प्रकृत से असुर नुह सी होती भगवान भक्त तुम तक हत्या करना तेणु इंद्रदेव तक कथार विश्वास कर माँ को छाड़ देती कयाधु को नहीं नारद मुनि आश्रम को जाई से भगवान कथा कहते माँ को प्रहलाद मातृगर्भ रही से कथा सब शुणुं तेणु से पांच वर्ष जो बालक होते से सब भगवान दर्शन कर चेतना से उन्नत चेतना स्तर से प्राप्त होती कृष्ण चेतना से प्राप्त होती सब से भगवान दर्शन किंतु कर पिता जे कि जन असुर थिले भगवद गीता आपण मैंने पढ़े ये आप नामहट केन्द्र आपने सब विषय जानवे भगवद गीता भागवत यह सब पाठ करूँ भगवद गीता वर्णना कर सप्तम अध्याय विभिन्न ज्ञान विज्ञान विषय वर्णना कर भागवतम सप्तम स्कंध वर्णना कर प्रहलाद महाराज चरित आप पढ़ले जानवे विशेष भाव भगवद गीता षोडश अध्याय असुर स्वभाव विषय वर्णना कर असुर स्वभाव कौन ना से भगवान को ग्रहण करती ना आप हिंदू कैट में बहुत लोग थे जे कि कहते भगवान के नहांती सब असुर स्वभाव संपन्न व्यक्ति से जन असुर थे हिरण्यकशिप जे कहते भगवान बोली कई नहांती मुझे भगवान भगवद गीता षोडश अध्याय भगवान कहते असुर मान भावती ईश्वर अहम अहम भोगी सिद्ध हम बलवान सुखी भौतिक जगत कई ईश्वर नहांती असत्यंग प्रतिष्ठा जगत आहुर अनिश्वरम ये भौतिक जगत कई ईश्वर नहांती जदि किए ईश्वर अच्छा से हूँ मुझे भाव असुर मान चिंताधारा तेणु हिरण्यकशिपु से भाव असुर था बहुत शक्ति प्राप्त होता ब्रह्मांड ठारू दिन मरव ना रातिर मरव ना अस्त्र मरव ना शस्त्र मरव ना मनुष्य द्वारा मरव ना पशु द्वारा मरव ना ये भाव समस्त अमर हवार समस्त प्रकार आशीर्वाद से प्राप्त होता ब्रह्मा किंतु भगवान तांकर भक्तंकर कथा को रक्षा करी ब्रह्मांकर कथा को रक्षा करी एभली रूप धारण कले नृसिंह देव रूप धारण कले जे कि मनुष्य नुहंती कि पशु नुहंती नरसिंह रूप धारण कले हिरण्यकश्यप को जो विदारण करिसंती अस्त्र रे मारि नांती कि शस्त्र रे मारि नांती अद्भुत नख धारण करी शिला टंक नखाळे अद्भुत नख धारण कर तार छाती को चिरिसंती ତାକୁ ଭୂମିରେ ମାରିନାହାନ୍ତି କି ଆକାଶରେ ମାରିନାହାନ୍ତି ନିଜ କୋଳ ଉପରେ ରଖି ମାରିଛନ୍ତି ଏଇଭଳି ଭାବରେ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବା ପାଇଁ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଇ ତାଙ୍କୁ ହତ୍ୟା କରିଛନ୍ତି ପ୍ରହ୍ଲାଦ ମହାରାଜ ସମସ୍ତ ସବୁଠାରେ ଭଗବାନ ଦର୍ଶନ କରୁଥିଲେ କିନ୍ତୁ ହିରଣ୍ୟକଶିପୁ କହୁଛି କୋଉଠି ସେ ଭଗବାନ ନାହାନ୍ତି ଗୋଟେ ସ୍ତମ୍ଭକୁ ଦେଖି ସେ କହୁଛି ଏଠି କ'ଣ ଭଗବାନ ଅଛନ୍ତି ନା ଅଛନ୍ତି ପ୍ରହ୍ଲାଦ ମହାରାଜ କହୁଛନ୍ତି ହଁ ଅଛନ୍ତି ତେଣୁ ସେ ପ୍ରହ୍ଲାଦ ମହାରାଜଙ୍କ କଥାକୁ ଦେଖିବା କେମିତି ସତ କି ମିଛ କହିକିରି ପରୀକ୍ଷା କରିବା ପାଇଁ ଯେତେବେଳେ ସେ ସ୍ତମ୍ଭକୁ ଗୋଟେ ମୁଠି ମୁଠି ପାର ଦେଇଛନ୍ତି ସେହି ସମୟରେ ସେ ସ୍ତମ୍ଭଟି ଭାଗିଯାଇଛି ଏତେ ଶକ୍ତି ରହିଛି ହିରଣ୍ୟକଶିପୁର ଏବଂ ସେହି ସ୍ତମ୍ଭରୁ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଇ ହିରଣ୍ୟକଶିପୁକୁ ହତ୍ୟା କରିଛନ୍ତି ତେଣୁ ସମସ୍ତଙ୍କ ପାଖରେ ଏହି କୃଷ୍ଣ ଚେତନା ସ୍ତର ଅଛି ତେଣୁ ଆପଣମାନେ ଏହି ନାମହଟ ଯେଉଁ କେନ୍ଦ୍ର କରିଛନ୍ତି ଏହି ନାମହଟ କେନ୍ଦ୍ରରେ ଆମେ ଏଇ ଭଗବାନ କଥା ଶ୍ରବଣ କରିବା ପାଇଁ ଭଗବାନ ଭଜନ କରିବା ପାଇଁ ଆପଣ ଗୋଟେ ସୁଯୋଗ ପ୍ରାପ୍ତ ହେବେ ତେଣୁ ଏଇଭଳି ଭାବରେ ଯେତେବେଳେ ଆପଣମାନେ ଭଗବାନଙ୍କର ଭଜନ କରିବେ ଆସ୍ତେ ଆସ୍ତେ ଆପଣ ଭଗବତ ଭଜନ ପଥରେ ଭଗବତ ରାଜ୍ୟରେ ପ୍ରବେଶ କରିବେ ଇଏ ହେଉଛି ଅପବର୍ଗ ରାସ୍ତା ଏ ଭୌତିକ ଜଗତକୁ କୁହାଯାଉଛି ପବର୍ଗ ରାସ୍ତା ଏଠି ସମସ୍ତେ ପରିଶ୍ରମ କରୁଛନ୍ତି ପରିଶ୍ରମ କଲେ ଆପଣମାନେ ଦେଖିବେ ଯେତେ ଘୋଡ଼ା ଗାଡ଼ିରେ ଯଦି ଘୋଡ଼ା ଯାଉଥିବ ବହୁତ ପରିଶ୍ରମ କରିବା ଦ୍ୱାରା ତାର ପାଟିରୁ ଫେଣ ବାହାରି ଯାଉଥିବ ତେଣୁ ଆମର ମଧ୍ୟ ସେଇ ଅବସ୍ଥା ହେଇଯାଉଛି ବହୁତ ପରିଶ୍ରମ କରିବା ଦ୍ୱାରା ଆମର ଶରୀର ସେଇଭଳି ଭାବରେ କ'ଣ କ୍ଳାନ୍ତ ହେଇଯାଉଛି ଏବଂ ଯେତେ ପରିଶ୍ରମ କଲେ ମଧ୍ୟ ସବୁକିଛି ଆମର ବ୍ୟର୍ଥ ହେଇଯାଉଛି ପ ଫ ବ ଭ ମ ପ ବର୍ଗର ରାସ୍ତା ହେଉଛି ଏଇଟା ସମସ୍ତେ ପରିଶ୍ରମ କରୁଛନ୍ତି ପରିଶ୍ରମ ଦ୍ୱାରା ବହୁତ ସେମାନେ କ୍ଳାନ୍ତି ଅନୁଭବ କରୁଛନ୍ତି ଯେତେ ପରିଶ୍ରମ କଲେ ମଧ୍ୟ ସବୁକିଛି ତାଙ୍କର ବ୍ୟର୍ଥ ହେଇଯାଉଛି ଏବଂ ସବୁବେଳେ ତାଙ୍କର ଭୟ ରହୁଛି ଏବଂ ଅନ୍ତିମ ଭୟ ହେଉଛି ମୃତ୍ୟୁ ଭୟ ଇଏ ହେଉଛି ପବର୍ଗ ରାସ୍ତା କିନ୍ତୁ ଯେଉଁମାନେ ସତ୍ସଙ୍ଗ କରୁଛନ୍ତି ଭଗବାନ ଭଜନ କରୁଛନ୍ତି ସେମାନେ ପବର୍ଗ ରାସ୍ତାରେ ଚାଲିବେନି ସେମାନେ ଅପବର୍ଗ ରାସ୍ତାରେ ଚାଲିବେ ଇଏ ହେଉଛି ସତ୍ସଙ୍ଗର ଫଳ ଭାଗବତଙ୍କ ତୃତୀୟ ସ୍କନ୍ଧରେ କପିଳଦେବ ତାଙ୍କର ମାତା ଦେବୋତ୍ତୀ କହୁଛନ୍ତି ଯେ ସତାନ୍ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା ତଜ୍ଜୋଷଣା ଦାସୁ ଅପବର୍ଗ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି ଆମେ ଏ ଯେଉଁ ଆସକ୍ତି ରହିଛି ସମସ୍ତଙ୍କର କିଛି କିଛି ଆସକ୍ତି ରହିଛି କିନ୍ତୁ ଏଇ ଆସକ୍ତିକୁ ଯଦି ଆମେ ସତ୍ସଙ୍ଗକୁ ନେବା ସତାନ୍ ପ୍ରସଙ୍ଗାନ୍ ଏଇ ସତ୍ସଙ୍ଗ ପ୍ରତି ଯଦି ଆମେ ଆସକ୍ତି କରିବା ଯଦି ସତ୍ସଙ୍ଗ ପ୍ରତି ଆସକ୍ତି ନ କରିବା ତାହେଲେ ଆମର ଅସତ୍ସଙ୍ଗ ପ୍ରତି ଆସକ୍ତି ରହିବ ତେଣୁ ଏ ସତ୍ସଙ୍ଗ ପ୍ରତି ଯଦି ଆମେ ଆସକ୍ତି କରିବା ସତାଙ୍ଗ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିତ ଆପଣମାନେ ଆଜି ଏଠି ଆସିକିରି ଭଗବାନ କଥା ଶ୍ରବଣ କରୁଛନ୍ତି ଭଗବାନ କଥା ଶ୍ରବଣ କଲେ କ'ଣ ହବ ନା ଭଗବନ୍ତୀ ହୃତ୍କର୍ଣ୍ଣର ସାୟନ କଥା ଭଗବାନ କଥା ଆନନ୍ଦ ଦିବ ହୃଦୟକୁ ଆନନ୍ଦ ପ୍ରଦାନ କରିବ ଏବଂ କର୍ଣ୍ଣକୁ ମଧ୍ୟ ଆନନ୍ଦ ପ୍ରଦାନ କରିବ କର୍ଣ୍ଣକୁ ଆମର ପ୍ରଭୁମାନେ ଯେଉଁ ସୁନ୍ଦର ଭାବରେ ସଙ୍ଗୀତ ଗାନ କଲେ ଏ ସଙ୍ଗୀତ ମାଧ୍ୟମରେ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରାଯାଉଛି କିନ୍ତୁ ସେଇ ସଙ୍ଗୀତର ଯେତେବେଳେ ଅର୍ଥ ବୁଝିବା ସେତେବେଳେ ଆମ ହୃଦୟକୁ ଆନନ୍ଦ ପ୍ରଦାନ କରିବ ତେଣୁ ସତାଙ୍ଗ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା ଏଇ ଭଗବାନ କଥା ଶ୍ରବଣ କଲେ କ'ଣ ହବ ନା ତୋଷଣା ଆସୁ ଅପବର୍ଗ ବର୍ତ୍ତମାନି ଖୁବ୍ ଶୀଘ୍ର ଆପଣମାନେ ଏଇ ଅପବର୍ଗ ରାସ୍ତାରେ ଚାଲିବେ ଏଇ ଅପବର୍ଗ ରାସ୍ତା ହେଉଛି କ'ଣ ନା ଶ୍ରଦ୍ଧା ଭକ୍ତି ଅନୁକ୍ରମିଷ୍ୟତି ଭଗବାନ ପ୍ରତି ବିଶ୍ୱାସ ଆସିବ ଭଗବାନ ପ୍ରତି ଭକ୍ତି ଆସିବ ଭଗବାନଙ୍କୁ ଆପଣ ଭଜନ କରିବେ ଭଗବାନଙ୍କୁ ସେବା କରିବେ ଆପଣ ଜୀବନ ଭଗବତ ସେବାନ୍ମୁଖୀ ହେଇଯିବ ଯାହା କରିବେ ସବୁ ଭଗବାନଙ୍କ ସେବାରେ ହିଁ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୟସି କୌନ୍ତେୟ ତତ୍ କୃଷ୍ଣ ମଦର୍ପଣମ୍ ଆପଣ ଯାହା କରିବେ ସବୁକିଛି ଭଗବାନଙ୍କୁ ଅର୍ପଣ କରିବେ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଶ୍ରଦ୍ଧା ନବମ ଅଧ୍ୟାୟରେ ଭଗବାନ ଶ୍ରଦ୍ଧା କହୁଛନ୍ତି ଆମେ ଯାହା କରୁଛେ କିଛି ଭଗବାନଙ୍କୁ ଅର୍ପଣ କରୁନେ ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି
ସୂର୍ଯ୍ୟର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର ଆୟୁଷ ହରଣ ହେଇଯାଉଛି, କିନ୍ତୁ ଯେଉଁମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ସେମାନଙ୍କ ଆୟୁଷ ହରଣ ହେଇପାରୁନାହିଁ। ତେଣୁ ଆମେ ମନୋହର ପ୍ରଭୁଙ୍କୁ ଅନୁରୋଧ କରିବା, ସେ ଗୋଟେ ଭଜନ ଗାନ କରିବେ, ତାପରେ ଆମେ କିଛି କଥା କହିବା। ଗୋଟେ ଅଳ୍ପ ଛୋଟିଆ ଭଜନଟି ଗାନ କରନ୍ତୁ।
ଜିବନ କଲ ପଲ
କମଲ ଦଲ ଜଲ ଜିବନ କଲ ପଲ କମଲ ଦଲ ଜଲ ଜିବନ କଲ ପଲ।
सत्संग माध्यम रे आपण
सत्संग माध्यम रे आपण माने जो भगवान रो
भजन रो
विषय रे ज्ञान प्राप्त हो संदी भगवान करो हमर प्रकृत रे हमर कर्तव्य होची आमे यदि भगवान कर सेवा न करबा भजन अर्थ होची सेवा ଆମେ ଯଦି ଭଗବାନଙ୍କର ସେବା ନ କରିବା ତାହେଲେ ଆମେ କାହାର ନା କାହାର ସେବା କରିବା କାରଣ ଆମେ ଯୋଉ ହଉଛେ ଜୀବ ଜୀବର ସ୍ୱରୂପ ହଉଛି ସେ କାହାର ନା କାହାର ସେବା କରିବ ଯେମିତି ଆମେ ଦେଖୁଛେ ଜଳ ଜଳର ସ୍ୱଭାବ ହଉଛି ତରଳତା ଚିନିର ସ୍ୱଭାବ ହଉଛି ମିଷ୍ଟତା ଲୁଣର ସ୍ୱଭାବ ହଉଛି ଲବଣତା ସେଇଭଳି ଭାବରେ ଜୀବର ସ୍ୱଭାବ ହଉଛି ସେ କାହାର ନା କାହାର ସେବା କରିବ ଯଦି ଆମେ ଭଗବାନଙ୍କ ସେବା ନ କରିବା ତାହେଲେ ଆମେ ଏଇ ମାୟାର ସେବା କରିବା ସମସ୍ତେ କେହି ନାହାନ୍ତି ଯେ କାହାର ସେବା ନ କରି ରହିଛନ୍ତି ଆମ ଶ୍ରୀଷ୍ଣାରାଜ କହନ୍ତି ଯଦି କାହାର କିଛି ସେବା ନାହିଁ ତାହେଲେ ସେ
ଗୋଟେ କୁକୁରର ସେବା କରୁଛି। ଯଦି ଗଡ଼ଙ୍କର ସେବା ନ କରିବା ତାହେଲେ ଡଗ୍‌ଙ୍କର ସେବା କରିବା ଇକୋଟା କହିଲା। ତେଣୁ ଆମେ ଯେମିତି କାହିଁକି ନା କାହାର ସେବା କରିବା, ତେଣୁ ଏଇ ସତ୍ସଙ୍ଗ ମାଧ୍ୟମରେ ଆମର ଏଇଟା ବି ସେ ଜ୍ଞାନ ପ୍ରଦାନ କରାଯାଉଛି ଯେ ଆମର ପ୍ରକୃତରେ କର୍ତ୍ତବ୍ୟ ହେଉଛି ଭଗବାନଙ୍କର ସେବା କରିବା। କାରଣ ଜୀବେ ସ୍ୱରୂପମୟ କୃଷ୍ଣେ ନିତ୍ୟ ଦାସ, ଆମର ସ୍ୱରୂପ ହେଉଛି ଆମେ ଭଗବାନଙ୍କର ଅଂଶ। ଅନେବାସ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ଭଗବାନଙ୍କର ଅଂଶ। ତେଣୁ ଆମର କର୍ତ୍ତବ୍ୟ ହେଉଛି ପୂର୍ଣ୍ଣର ସେବା କରିବା, ଭଗବାନଙ୍କର ସେବା କରିବା, ଇଏ ହେଉଛି ଆମର ପ୍ରକୃତ କର୍ତ୍ତବ୍ୟ। ତେଣୁ ଯେଉଁମାନେ ମହାତ୍ମା ସେମାନେ ଜାଣନ୍ତି ସେମାନଙ୍କର ପ୍ରକୃତ ଜୀବନ କର୍ତ୍ତବ୍ୟ ହେଉଛି ଭଗବାନଙ୍କର ସେବା କରିବା। ସେଥିପାଇଁ ସେମାନେ ନିଜେ ଭଗବାନଙ୍କର ସେବାରେ ରତ ରହିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଏଇ ଭଗବାନଙ୍କ ସେବାରେ ରତ ହେବା ପାଇଁ ସେ ଜ୍ଞାନ ପ୍ରଦାନ କରନ୍ତି, ସେ ଶିକ୍ଷା ସେ ପ୍ରଦାନ କରନ୍ତି। ଏହି ସତ୍ସଙ୍ଗରେ ଆମେ ସେଇ ଶିକ୍ଷା ପ୍ରାପ୍ତ ହେଉଛେ। କେମିତି ଆମେ ଆମର ଏଇ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ଆମ ଜୀବନର ଯେଉଁ ପ୍ରକୃତ ଲକ୍ଷ୍ୟ ସେ ଲକ୍ଷ୍ୟକୁ ଆମେ ପ୍ରାପ୍ତ ହୋଇପାରିବା। ତେଣୁ ଏଇ ଯୋଉ ଆଜିର ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଆମେ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ଏହି ସତ୍ସଙ୍ଗ ମାଧ୍ୟମରେ ଆମେ କିଛି ସମୟ ଏ ଭଗବାନଙ୍କ ବିଷୟରେ କିଛି କଥା କହିଲେ ଏ ସତ୍ସଙ୍ଗର ଦ୍ୱାରା ଆମେ ଏଇସବୁ ଜ୍ଞାନ ପ୍ରାପ୍ତ ହେଉଛେ ଯେ ଆମର ପ୍ରକୃତ କର୍ତ୍ତବ୍ୟ ହେଉଛି। ପରୀକ୍ଷିତ ମହାରାଜ ଯେତେବେଳେ ସେ ଅଭିଶାପ ପ୍ରାପ୍ତ ହେଇଥିଲେ ଯେ ସାତ ଦିନରେ ସେ ମୃତ୍ୟୁବରଣ କରିବେ, ତେଣୁ ସେ ବିଭିନ୍ନ ମୌନମିଷୀମାନେ ସେ ସମଗ୍ର ରାଜ୍ୟ ସମଗ୍ର ପୃଥିବୀର ସେ ଥିଲେ ସମ୍ରାଟ। ତେଣୁ ତାଙ୍କର ଜ୍ୟେଷ୍ଠ ପୁତ୍ର ଜନ୍ମଜୟଙ୍କୁ ସେ ରାଜ୍ୟ ପ୍ରଦାନ କରି ସେ ସବୁ ତ୍ୟାଗ କରି ଚାଲି ଆସିଲେ, ଗଙ୍ଗା ନଦୀ କୂଳକୁ ଆସିଗଲେ, ପହଞ୍ଚିଗଲେ ଏବଂ ସେ ସମ୍ବାଦ ବିଶ୍ୱର ସମସ୍ତ ମୌନଋଷିମାନେ ପ୍ରାପ୍ତ ହେଇ 60,000 ମୌନଋଷି ସେଠି ପହଞ୍ଚନ୍ତି। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ସେଠି ପହଞ୍ଚନ୍ତି, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ଅଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ୍ ପରମ ଗୁରୁ ପୁରୁଷ ଯତ୍ କାର୍ଯ୍ୟ ଗୃହ ମାନସ ସର୍ବଥା ଯତ୍ ସତବ୍ୟମ୍ ଅଥ ଜାବ୍ୟମ୍ ଯତ୍ କର୍ତ୍ତବ୍ୟମ୍ ରୁହି ପ୍ରଭୁ ସ୍ମର୍ତ୍ତବ୍ୟମ୍ ଭଜନୀୟମ୍ ବା ଦୁହି ଯତ୍ ବା ବିପର୍ଯ୍ୟୟମ୍। ଆମର କଣ ଶୁଣିବା କଥା, ଆମର କଣ ଜପ କରିବା କଥା, ଆମର କଣ ସ୍ମରଣ କରିବା କଥା, ଏସବୁ ପ୍ରଶ୍ନ ପଚାରିଛନ୍ତି। ଏ ମନୁଷ୍ୟ ଜୀବନର କର୍ତ୍ତବ୍ୟ କଣ ବୋଲି ପଚାରିଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଏବଂ କୋଉଟା କରିବା କଥା ନୁହଁ, ଏ କଥା ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେଇ କହୁଛନ୍ତି ଯେ ସାଧାରଣତଃ ଲୋକମାନେ ଯୋଉଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ସୁତବ୍ୟାଗ୍ନି ରାଜେନ୍ଦ୍ର ନୃଣାଙ୍ଗ ସନ୍ତି ସହସ୍ରଶ ଅପଶ୍ୟତ ଆତ୍ମତତ୍ତ୍ୱମ୍ ଗୃହେଷୁ ଗୃହମେଦିନା। ହଜାର ହଜାର କଥା ଶୁଣୁଛନ୍ତି କିନ୍ତୁ ସକାଳୁ ଉଠିଲେ ସମ୍ବାଦପତ୍ର ଦେଖୁଛନ୍ତି, ନ୍ୟୁଜ୍ ପେପର ଦେଖୁଛନ୍ତି, ଟିଭି ଦେଖୁଛନ୍ତି, ସବୁ ଦେଖୁଛନ୍ତି, କିନ୍ତୁ ଅପଶ୍ୟତ ଆତ୍ମତତ୍ତ୍ୱମ୍ ଆତ୍ମତତ୍ତ୍ୱ ବିଷୟରେ ସନ୍ଧାନ ତାଙ୍କର ନାହିଁ। ତେଣୁ ମହାଭାରତରେ ଯେତେବେଳେ ଯକ୍ଷ ପଚାରୁଛନ୍ତି ସବୁଠାରୁ ଆଶ୍ଚର୍ଯ୍ୟ ଜିନିଷ କଣ କି ଆଶ୍ଚର୍ଯ୍ୟ, ଯୁଧିଷ୍ଠିର ମହାରାଜ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ୍ ଶେଷ ସ୍ଥାବରମ୍ ଇଚ୍ଛନ୍ତି କି ଆଶ୍ଚର୍ଯ୍ୟ ମତପରମ୍। ପ୍ରତିଦିନ କେତେ ଲୋକ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଯେଉଁମାନେ ଜୀବିତ ଅଛନ୍ତି ସେମାନେ ଭାବୁଛନ୍ତି ସେମାନେ ମୃତ୍ୟୁବରଣ କରିବେ ନାହିଁ, ଏଇଠାରୁ ବଢି ଆଉ ଅଧିକ ଆଶ୍ଚର୍ଯ୍ୟ ଜିନିଷ କଣ ଅଛି। ତେଣୁ ସାଧାରଣତଃ ଲୋକମାନେ ତାଙ୍କର ଯୋଉଟା କର୍ତ୍ତବ୍ୟ ନୁହଁ ତାହା ହିଁ କରୁଛନ୍ତି। ତେଣୁ ପ୍ରକୃତର କର୍ତ୍ତବ୍ୟ କଣ ଆମର ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟ ସ୍ମର୍ତ୍ତବ୍ୟ। ଆମ ଜୀବନର କର୍ତ୍ତବ୍ୟ ହେଉଛି ଭଗବାନ ଯିଏକି ସମସ୍ତଙ୍କ ହୃଦୟରେ ରହିଛନ୍ତି ସର୍ବାତ୍ମା, ଏବଂ ସେ ହେଉଛନ୍ତି ହରି। ହରି ବୋଲି କାହିଁ କୁହାଯାଉଛି, ଆଜି ନୃସିଂହଦେବଙ୍କର ଯୋଉ ଆବିର୍ଭାବ ତିଥି ନୃସିଂହଦେବ ମଧ୍ୟ ହରି ବୋଲି କୁହାଯାଉଛି।
ହରିର ଅର୍ଥ ଅନେକ ଅର୍ଥ ରହିଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି ଯେ ମୁଖ୍ୟ ଦୁଇଟି ଅର୍ଥ ରହିଛି ହରିର, କଣ ନା ସେ ସମସ୍ତଙ୍କର ଅମଙ୍ଗଳ ହରଣ କରନ୍ତି ଏବଂ ସମସ୍ତଙ୍କର ଅମଙ୍ଗଳ ହରଣ କରିବା ସହିତ ସମସ୍ତଙ୍କୁ ପ୍ରେମ ପ୍ରଦାନ କରିକିରି ସମସ୍ତଙ୍କର ମନକୁ ମଧ୍ୟ ସେ ହରଣ କରନ୍ତି। ତେଣୁ ଆଜିର ଏଇ ତିଥିରେ ଆମେ ଏଇ ଯୋଉ ନାମହଟ ସଂଘ ରହିଛି, ଏ ନାମହଟ ସଂଘର ଯେଉଁମାନେ ସଭ୍ୟମାନେ ଅଛନ୍ତି ଏବଂ ଯେଉଁମାନେ ଲିଡିଂ ମେମ୍ବର ଅଛନ୍ତି ତାଙ୍କୁ ଆମେ ଅନୁରୋଧ କରିବୁ ସେମାନେ ଏଇଭଳି ଭାବରେ ସତ୍ସଙ୍ଗର ବ୍ୟବସ୍ଥା କରନ୍ତୁ, ଯାହାଫଳରେ କି ଲୋକମାନେ, ଇଏ ହେଉଛି ପ୍ରକୃତ ମଙ୍ଗଳ କାର୍ଯ୍ୟ, ପ୍ରକୃତ ଜୀବର ମଙ୍ଗଳ କାର୍ଯ୍ୟ ହେଉଛି, ଉପକାର ହେଉଛି ଏଇଟା। ଚୈତନ୍ୟ ମହାପ୍ରଭୁ ସେ କଥା କହିଛନ୍ତି ଯେ ଆମେ ଯେଉଁମାନେ ବିଶେଷ ଭାବରେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ତାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର। ଭାରତ ଭୂମିରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ବହୁତ ଭାଗ୍ୟବାନ, ତେଣୁ ତାଙ୍କ ପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି ସେମାନେ ନିଜ ଜୀବନକୁ ସାର୍ଥକ କରନ୍ତୁ। କେମିତି ସାର୍ଥକ କରିବେ ନା ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇ ତାଙ୍କଠାରୁ ଏଇ ଭକ୍ତିଲତା ପ୍ରାପ୍ତ ହେଇ, ଭକ୍ତିଲତା ପ୍ରାପ୍ତ ହେଇକିରି ଭଗବାନଙ୍କର ଭଜନ କଲେ ତାଙ୍କର ଜୀବନ ସାର୍ଥକ ହେବ। କିନ୍ତୁ ତାଙ୍କର ନିଜ ଜୀବନ ସାର୍ଥକ କଲି କରିବା କେବଳ ସେତିକିରେ ଠିକ ହେବନି, ଅନ୍ୟର ଜୀବନ ମଧ୍ୟ କେମିତି ସାର୍ଥକ କରାଯିବ ସେଥିପାଇଁ ମଧ୍ୟ ସେ ଚେଷ୍ଟା କରିବେ, ପର ଉପକାର କରିବେ। କି ପର ଉପକାରଟା କ'ଣ, ଶ୍ରେଷ୍ଠ ଉପକାର କ'ଣ ନା ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ଭୟା ତାର ଏଇ ଦେଶ। ମହାପ୍ରଭୁ ଆଜ୍ଞା ପ୍ରଦାନ କରିଛନ୍ତି, ଆମର କର୍ତ୍ତବ୍ୟ ହେଉଛି ଯେ ଆମେ ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଉପକାର କରିବା। କିଭଳି ସେ ଉପକାର କରିବା ନା ଭଗବାନ କଥା କହିକିରି, ହରେ କୃଷ୍ଣ
ହରେ କୃଷ୍ଣ କୃଷ୍ଣ
ହରେ
ହରେ।
ତେଣୁ ଆପଣମାନେ ଏଇ ଯୋଉ ନାମହଟ ସଂଘ ଖୋଲିଛନ୍ତି, ନାମହଟ ସଂଘର ସଭ୍ୟମାନଙ୍କୁ ଆମେ ଅନୁରୋଧ କରିବୁ, ସାରା ପୃଥିବୀରେ ମହାପ୍ରଭୁ ଏ ଭବିଷ୍ୟତବାଣୀ ଦେଇଛନ୍ତି ଯେ ପୃଥିବୀ ତେ ଆଛ ଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେବେ ମୋର ନାମ। ସବୁଠାରେ ଖାଲି ଆପଣଙ୍କ ତ ଓଡ଼ିଶା ବ୍ରହ୍ମପୁର ଏକଥା କାହିଁକି କୁହାଯାଉଛି, ସାରା ପୃଥିବୀରେ ଯେତେ ନଗର ଅଛି ଯେତେ ଗ୍ରାମ ଅଛି ସବୁଠି ଭଗବାନ କଥା ପ୍ରଚାର କରାଯିବ। ତେଣୁ ଯେଉଁମାନେ ଏଇ ଆନ୍ଦୋଳନରେ ଯୋଗ ଦେବେ ସେମାନେ ବହୁତ ଭାଗ୍ୟବାନ ଯିବ, ସେମାନେ ଭଗବାନ କୃପା ପ୍ରାପ୍ତ ହେବେ। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ, ମହାପ୍ରଭୁ ଏ ଆଶୀର୍ବାଦ ଦେଇକି ଯାଇଛନ୍ତି। ଏ କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ତେଣୁ ଏ ନାମ କୀର୍ତ୍ତନ ନିଶ୍ଚିନ୍ତ ଭାବରେ ବିଜୟ ଲାଭ କରିବ। ତେଣୁ ଯେଉଁମାନେ ଏଇ ସଂକୀର୍ତ୍ତନ ମୁଭମେଣ୍ଟରେ ଯୋଗ ଦେବେ ସେମାନେ ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ପର ଉପକାର କରି ଅନ୍ୟମାନଙ୍କର ଜୀବନକୁ ମଧ୍ୟ ସାର୍ଥକ କରିବା ପାଇଁ ସାହାଯ୍ୟ କରିବେ। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ତାଇ ଗୌର ପ୍ରେମାନନ୍ଦେ
ଶୁଣିଲେ ଆଉ ଆମ ପାଖରେ ଦିଥର ଦି ସପ୍ତାହ ହେଲା ଜପମାଳାର ଆଭେଲେବୁଲ ହେଇପାରୁନି, କିନ୍ତୁ ଆମର ଏଇଟା ଜରୁରୀ ଯେ ସମସ୍ତେ ମିଶିକି ଜପ କରିବା। ଆଜି ଯେହେତୁ ନାହିଁ ତେଣୁକରି ଆମେ 10 ମିନିଟ କୀର୍ତ୍ତନ କରିବା, ତାପରେ ପ୍ରସାଦ ସେବନ କରିବା, ଆଉ ସମସ୍ତେ ପ୍ରସାଦ ସେବନ କରିବେ। ଆସନ୍ତାକାଲି ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଅଭିଷେକ ରଖାଯାଇଛି, କଥା କୀର୍ତ୍ତନ ବି ଅଛି, ପ୍ରଭୁଜୀ କଥା କୀର୍ତ୍ତନ କରିବେ ମନ୍ଦିରରେ। ଆଙ୍କୁଶପୁରରେ 4:00 କଥା କୀର୍ତ୍ତନ ହେବ, 6:00 ଅଭିଷେକ ହେବ, ତାପରେ ପ୍ରସାଦ ସେବନ ହେବ, ସମସ୍ତେ ଉପସ୍ଥିତ ରହିବେ। ଆଉ ଆସନ୍ତା 5 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଛତ୍ରପୁରରେ ଆମର ଏଇଠି ଯେମିତି ଭାଗବତ ଆୟୋଜନ ହେଇଥିଲା ସେଇଠି ଆୟୋଜନ କରାଯାଇଛି ଷ୍ଟାଡିୟମରେ। ହଳଦ ପ୍ରଭୁ ଭାଗବତ କଥା କରିବେ, ଯେଉଁମାନେ ସମ୍ଭବ ଯାଇପାରିବେ ଶୁଣିକି ଆସିବେ। ହରେ କୃଷ୍ଣ ଭଜନ କୀର୍ତ୍ତନ କରିବା 10 ମିନିଟ।